සාමිතමදීන කොට සයන් රූපක දාමයන් දාතිසු
අයිස්න අපස්ත අපසදෙන් වඳ නැතුඳ අදී අමරයි සත්සංගර ආයතනර ಉದ್ದೇಶ උචි ජය අසන්දකල්ලි අමර ඉස්කොන්න ප්‍රතිෂ්ඨාත ආචාර්ය සිසිමා දේසි භක්ති විද්‍යාන්ත සංඝ ප්‍රපද මහරජ කර තිරුවා ප්‍රතිපාලන කර ජෝචි ତେଣୁ ଯେହେତୁ ଆସନ୍ତାକାଲି ସୋମବାର ସମସ୍ତେ ବ୍ୟସ୍ତ ରହିବେ ଆଜି ରବିବାର ଆମେ ସମସ୍ତେ ଏକଜୁଟ ହେଇଛେ ଟିକେ ପାଞ୍ଚ ମିନିଟ୍ କଥା କହିବା ସନ୍ଡେ ଅଛି ଆମେ ତ ସମସ୍ତେ ବ୍ୟସ୍ତ ରହୁଛେ ବିଭିନ୍ନ କାର୍ଯ୍ୟରେ ସେଇ ଉଦ୍ଦେଶ୍ୟରେ ଆମେ ଏହି ସତ୍ସଙ୍ଗର ଆୟୋଜନ କରିଛେ ତେଣୁ ପ୍ରଭୁପାଦ ମହାରାଜ ଯିଏକି ସେ ତାଙ୍କର ଆବିର୍ଭାବ ହୋଇଥିଲା 1896 ମସିହାରେ1965 ମସିହାରେ ତାଙ୍କୁ ସେତେବେଳେ 69 ବର୍ଷ ବୟସ ତେଣୁ 69 ବର୍ଷ ବୟସରେ ଲୋକମାନେ ପ୍ରାୟ କିଏ ବାହାରକୁ କିଏ ମାନେ ହାତ ଗୋଡ଼ ତ ଜାଣିନଥିବ ଆଉ କେତେ ଅସୁବିଧା ତାପରେ ତାଙ୍କ ପାଖରେ ଥିଲା ମାତ୍ର 40 ଟଙ୍କା ଆଉ ସିଏ ଯେଉଁ ଫରେନ୍ ଯାଇଥିଲେ ଆମେରିକାରେ ଆମେରିକାରେ ସେ ସମୟରେ ତାଙ୍କର ମଧ୍ୟ କିଏ ଚିହ୍ନା ପରିଚୟ କିଏ ନାହାନ୍ତି ତାଙ୍କର ଜଣେ ଏମିତି ଚିହ୍ନା ପରିଚୟ ଜଣେ ଥିଲେ ତାଙ୍କ ନାଁ ଅଗ୍ରୱାଲ ସାର୍ ଜଣେ ଥିଲେ ତାଙ୍କର ପୁଅ ସେଠି ଥିଲେ ସିଏ ଏମିତି ପ୍ରଭୁପାଦ ମହାରାଜ ଯାହାକୁ ଦେଖନ୍ତି ସେ କହନ୍ତି ତମ ଯାହାକୁ କିଏ ଅଛି ଯେ ଆମେରିକାରେ ଚିହ୍ନା ପରିଚୟ ତାଙ୍କୁ କହନ୍ତି ଆମକୁ ଟିକେ ବ୍ୟବସ୍ଥା କରିଦିଅ ତେଣୁ ସେ ତାଙ୍କୁ ମଧ୍ୟ ସେମିତି କହିଥିଲେ ସିଏ ମାନେ ତାଙ୍କ ପୁଅକୁ କହିଦେଇଥିଲେ ଯେ ଆମର ଜଣେ ସ୍ୱାମୀ ଜଣେ ଯିବା ପାଇଁ ଚାହୁଁଛନ୍ତି ତେଣୁ ତାଙ୍କ ପାଇଁ ତୁମେ ଟିକେ ପାସପୋର୍ଟ ଦେବି ଭିସା ଇତ୍ୟାଦିର ବ୍ୟବସ୍ଥା କର ତେଣୁ ସେ କରିଦେଇଥିଲେ ତେଣୁ ସେ ଯାଇଥିଲେ 1965 ମସିହାରେ ଯାଇଥିଲେ ସେତେବେଳେ ଯେଉଁ ଗଲେ ସେ ସମୟରେ ସେ ପାଣି ଜାହାଜରେ ଯାଇଥିଲେ ପାଣି ଜାହାଜରେ ଆମର ରହିଛି ଗୋଟେ ଷ୍ଟିମ୍ ସିପ୍ ଯେଉଁ ରହିଛି ମୋରାର୍ଜୀ ଜଣେ ଥିଲେ ତାଙ୍କର ସେ ଯେଉଁ ଜାହାଜଟା ନାଁଟା ରହିଛି ସେଇ ସେରେ ଜାହାଜରେ ଯାଇଥିଲେ ସେ ପାଣି ଜାହାଜରେ ଯାଇଥିଲେ ଏବଂ ସେ ଗୋଟେ ଫ୍ରି ଟିକେଟ୍ ପାଇଥିଲେ କେତେ ମାସ ଲାଗିଲା ମାସେ ଉପରେ ଲାଗିଗଲା ସେ ପହଞ୍ଚିବା ପାଇଁ ତା ଦେହରେ ସେମାନେ ସବୁ ଖାଇବା ପିଇବା ଇତ୍ୟାଦି ସବୁ ଖାଇବା ପିଇବା ପ୍ରୋବ୍ଲେମ୍ ରହିଛି ସବୁ ତେଣୁ ସେମାନେ ଅନ୍ୟମାନଙ୍କ ପାଇଁ ଖାଇବା ପିଇବା ଯେଉଁ ରହିଥିଲା ତାଙ୍କର ଅଲଗା ସେ ନିଜେ ରୋଷେଇବାସ କରି ଖାଉଥିଲେ ଏସବୁ ଅସୁବିଧା ତେଣୁ ବାଟରେ ମଧ୍ୟ ପାସିଫିକ୍ ଓସିଆନ୍ ଯେଉଁ ପ୍ରଶାନ୍ତ ମହାସାଗରରେ ଥରେ ଥରେ ଝଡ଼ ବି ହେଇଯାଇଛି ଏବଂ ତାଙ୍କର ମଧ୍ୟ ଶରୀର ବି ବହୁତ ଅସୁସ୍ଥ ଥିଲା ତେଣୁ ତା ପୂର୍ବରୁ ପ୍ରଭୁପାଦ ମହାରାଜଙ୍କ ବିଷୟରେ ଆମେ ସଂକ୍ଷେପ ସୂଚନା ଦେବା ଯେ ତାଙ୍କର ମାତାଙ୍କ ନାମ ହେଉଛି ପିତାଙ୍କ ନାମ ହେଉଛି ଗୌରମେଣ୍ଟ ଦେ ଏବଂ ମାଆଙ୍କର ନାମ ହେଉଛି ସେ ତାଙ୍କର ପିତାଙ୍କର ଅନେକ କନ୍ୟା ଥିଲେ କିନ୍ତୁ ପରେ ଅନ୍ତିମରେ ସେ ତାଙ୍କର ପୁତ୍ର ସନ୍ତାନ ଜାତ ହେଇଛନ୍ତି ପିଲାଦିନୁ ତାଙ୍କର ଯେଉଁ ଜାତକ ଯେଉଁମାନେ କରୁଥିଲେ ସେ କହୁଥିଲେ ଭବିଷ୍ୟତବାଣୀ ଦେଇଥିଲେ ଇଏ ଭବିଷ୍ୟତରେ ଇଏ ପାଶ୍ଚାତ୍ୟକୁ ଯିବେ ଏବଂ 108 ମନ୍ଦିର ସ୍ଥାପନ କରିବେ ବିରାଟ ବଡ଼ ଧାର୍ମିକ ନେତା ହେଇକି ବାହାରିବେ ଏଇଟା ତାଙ୍କର ପିଲାଦିନରୁ ତାଙ୍କର ସୂଚନା ଦିଆଯାଇଥିଲା ତେଣୁ ପିଲାଦିନେ ପଢ଼ିଲା ବେଳେ ସ୍କୁଲରେ ପଢ଼ିଲା ବେଳେ ସେ ସମୟରେ ଛୋଟ ପିଲା ଥିଲାବେଳେ ମଧ୍ୟ ସେ ଏମିତି ବିଭିନ୍ନ ରଥଯାତ୍ରା କରୁଥିଲେ ରଥଯାତ୍ରା ପୁରୀରେ ଯେମିତି ହେଉଛି ସେଇଭଳି ସେ ଛୋଟ ରଥ କରିକି ଆମର ଦେଖୁଥିବେ ପିଲାମାନେ ଛୋଟ ରଥ କରି ଟାଣନ୍ତି ସେଇଭଳି ଭାବରେ ସେ ସବୁ କରୁଥିଲେ ତାଙ୍କ ପିତା ତାଙ୍କୁ ସାହାଯ୍ୟ କରୁଥିଲେ ସେଥିରେ ଏବଂ ଏଭଳି ଭାବରେ ତାଙ୍କର ବୈଷ୍ଣବ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ପିଲାଦିନ ତାଙ୍କର ଶୁଦ୍ଧ ନିରାମିଷ ଭୋଜନ ସେ କରୁଥିଲେ ପିଲାଦିନ ତେଣୁ ତାପରେ 1922 ମସିହାରେ ତାଙ୍କୁ ଯେତେବେଳେ 26 ବର୍ଷ ହେଇଥିଲା ସେଇ ସମୟରେ ସେ କଲେଜରେ ପଢ଼ୁଥିଲେ କଲେଜ ପଢ଼ିଲା ବେଳେ ସେଇ ସମୟରେ ଆମର ଗାନ୍ଧୀଙ୍କର ମଧ୍ୟ ନନ୍ କୋପରେସନ୍ ମୁଭମେଣ୍ଟ ଯେଉଁ ବ୍ରିଟିଶ ସହିତ ସେସବୁ ଚାଲିଥିଲା ତେଣୁ ସିଏ ସେଥିରେ ପ୍ରଭାବିତ ହେଇଥିଲେ ଏବଂ ସିଏ ଚାହୁଁଥିଲେ ଏଇ ଭାରତୀୟ ଯେଉଁ ରହିଛି ସ୍ୱାଧୀନତା ଆନ୍ଦୋଳନ ଇତ୍ୟାଦି ସେଥିରେ କେମିତି ଯୋଗ ଦେବେ ଭାରତକୁ କେମିତି ସ୍ୱାଧୀନ କରାଯିବ ସେ ବିଷୟରେ ତାଙ୍କର ସେଇ ସମୟରେ ଚିନ୍ତାଧାରା ଥିଲା କିନ୍ତୁ 1922 ମସିହାରେ ଯେତେବେଳେ ସେ ତାଙ୍କର ଗୁରୁ ହେଉଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯିଏକି ଆମର ଭାରତବର୍ଷରେ 64 ମଠ ନିର୍ମାଣ କରୁଛି ଯାହାକୁ ଗୌଡ଼ୀୟ ମଠ ବୋଲି କୁହାଯାଉଛି 64 ମଠ ସେ ଭାରତବର୍ଷରେ ଭାରତ ବାହାରେ ମଧ୍ୟ କେତେ ସ୍ଥାନରେ 64 ମଠ ନିର୍ମାଣ କରିଥିଲେ। ତେଣୁ ସେଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ସହିତ ପ୍ରଭୁପାଦ ତାଙ୍କର ଯେଉଁ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ତାଙ୍କୁ ଜଣେ ସାଙ୍ଗ ତାଙ୍କୁ ନେଇକି ସେଠି ଯାଇଥିଲେ। ତେଣୁ ପ୍ରଥମ ଦେଖାରେ ସେ ତାଙ୍କୁ କହିଲେ ଯେ ତମେ ସବୁ ମାନେ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ତମେ ସବୁ ଭଗବାନଙ୍କର ଯେଉଁ ବାଣୀ ରହିଛି ଗୌରାଙ୍ଗ ମହାପ୍ରଭୁଙ୍କ ବାଣୀ, ଏ ବାଣୀକୁ ତମେ ପାଶ୍ଚାତ୍ୟ ଜଗତରେ ଇଂରାଜୀ ଭାଷାରେ ପ୍ରଚାର କର, କାରଣ ସେଇଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବାନଙ୍କର ବାଣୀ ସବୁ ରହିଛି, ଭଗବାନଙ୍କର ଆମର ଯେଉଁ ବେଦ ଶାସ୍ତ୍ର ଇତ୍ୟାଦି ସବୁ ରହିଛି, ଇଏ ହେଉଛି ବହୁତ ଅମୂଲ୍ୟ ଧନ ସବୁ ରହିଛି। ଏ ଏଇଭଳି ଯେଉଁ ବୈଦିକ ଶାସ୍ତ୍ରରେ ଯେଉଁ ସବୁ ଜ୍ଞାନ ଅଛି, ଏ ଜ୍ଞାନ ଅନ୍ୟ କୌଣସି ଧର୍ମରେ ଧର୍ମଶାସ୍ତ୍ରରେ ସବୁ ନାହିଁ। ବୈଦିକ ଶାସ୍ତ୍ର କହିଲେ ଆମର ଯେଉଁ ବେଦ ଉପନିଷଦ ପୁରାଣ ଇତ୍ୟାଦି ରହିଛି, ୟାକୁ ଲୋକମାନେ ଜାଣିନାହାନ୍ତି। ଅନ୍ୟ ଯେଉଁ ତଥାଗତ ଧର୍ମ ଅଛି, ମନେକର ଆମେ ଦେଖିବା ପାଶ୍ଚାତ୍ୟ ଜଗତରେ ଖ୍ରୀଷ୍ଟିଆନ ଧର୍ମ ଅଛି ବା ମୁସଲିମ ଧର୍ମ ଅଛି, ଆମେ ସବୁ ଇତିହାସରେ ପଢ଼ୁଛେ ଯୀଶୁଖ୍ରୀଷ୍ଟ ଆସିଲେ ଜନ୍ମ ହେଲେ ସେତେବେଳୁ ଖ୍ରୀଷ୍ଟ ଧର୍ମ ଆରମ୍ଭ ହେଲା, ବା ମହମ୍ମଦ ପ୍ରଫେଟ୍ ଆସିଲେ ସେତେବେଳେ ମୁସଲମାନ ଧର୍ମ ଆରମ୍ଭ ହେଲା। କିନ୍ତୁ ଆମର ଯଦିଓ ଏଇଟାକୁ ହିନ୍ଦୁ ଧର୍ମ ବୋଲି କୁହାଯାଉଛି, କିନ୍ତୁ ପ୍ରକୃତ ଇଏ ହେଉଛି ବୈଦିକ ଧର୍ମ। ଆମର କି ଏମିତି କିଛି ଇତିହାସ ଅଛି କି ଅମକ ଦିନଠୁ ବୈଦିକ ଧର୍ମ ବା ହିନ୍ଦୁ ଧର୍ମ ଆରମ୍ଭ ହେଲା? ଏଇଟା ହେଉଛି ମୂଳରୁ ରହିଛି, ଏ ଭୌତିକ ଜଗତ ସୃଷ୍ଟି ହେବା ଆରମ୍ଭରୁ ଏ ବୈଦିକ ଧର୍ମ ରହିଛି। ତେଣୁ ଏ ବୈଦିକ ଧର୍ମର ଯେଉଁ ଜ୍ଞାନ ଅଛି, ଏ ଜ୍ଞାନକୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଲେ ତମେ ଏ ଭଗବାନଙ୍କର ବାଣୀ, ଭଗବାନ ବିଭିନ୍ନ ସମୟରେ ଆସୁଛନ୍ତି, ବିଶେଷ ଭାବରେ ଚୈତନ୍ୟ ମହାପ୍ରଭୁ ଯେଉଁ ଆସିଥିଲେ 500 ବର୍ଷ ତଳେ, ସ୍ୱୟଂ ଭଗବାନ କୃଷ୍ଣ ଆସିଥିଲେ ଏବଂ ସେ ଭବିଷ୍ୟତବାଣୀ ଦେଇଯାଇଥିଲେ ଯେ ତାଙ୍କର ବାଣୀ ସାରା ପୃଥିବୀରେ ପ୍ରଚାର ହେବ। ତେଣୁ ସେଇ ଧାରାରେ ଯେଉଁମାନେ ଆସୁଛନ୍ତି, ମହାପ୍ରଭୁଙ୍କ ଧାରାରେ ଯେଉଁମାନେ ଆସୁଛନ୍ତି, ସେମାନଙ୍କର ଚେଷ୍ଟା ହେଉଛି ଯେ ମହାପ୍ରଭୁଙ୍କର ଯେଉଁ ଇଚ୍ଛା ଥିଲା ତାଙ୍କର ବାଣୀ ସାରା ପୃଥିବୀରେ ପ୍ରଚାର ହେବ, ସେଥିପାଇଁ ସେମାନେ ଚେଷ୍ଟା କରୁଥିଲେ। ତେଣୁ ସେହି ପ୍ରସଙ୍ଗରେ ଆଙ୍କର ଗୁରୁଜୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଲେ ଯେ ତମେ ଯାଇକି ପାଶ୍ଚାତ୍ୟ ଜଗତରେ ଏଇ ଭଗବାନଙ୍କର ବାଣୀ ପ୍ରଚାର କର। କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ଯେ ଆମେ ତ ବର୍ତ୍ତମାନ ପରାଧୀନ ହେଇକି ରହିଛେ। ସେ ସମୟରେ ଆମର ସୁଭାଷ ବୋଷ ଆଉ ମହାତ୍ମା ଗାନ୍ଧୀ ଏମାନଙ୍କର ସବୁ ଆନ୍ଦୋଳନ ଜୋରସୋର ଚାଲିଥିଲା। ସେଥିରେ ଆମେ ବର୍ତ୍ତମାନ କେମିତି ଭାରତକୁ ସ୍ୱାଧୀନ କରିବା, ସେଇଟା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଆଉ ଇଏ ଯେଉଁ ଆମର ବୈଦିକ ବାଣୀ ଏସବୁ ବାଣୀକୁ କିଏ ପ୍ରଚାର ଶୁଣିବେ କିଏ, ଆମେ କେମିତି ଆମେ ସ୍ୱାଧୀନତା ହେବା, ସ୍ୱାଧୀନ ପ୍ରାପ୍ତ ହେବା, ସେଇଟା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଭଗବାନଙ୍କର ବାଣୀ ଏତେ ଗୁରୁତ୍ୱପୂର୍ଣ୍ଣ ଯେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ସେ ନିର୍ଭର କରେ ନାହିଁ। ଦେଶ ସ୍ୱାଧୀନ ହେବ ଆମେ ପ୍ରଚାର କରିବା ଏସବୁ ନାହିଁ, କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ଭଗବାନଙ୍କର ବାଣୀ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସେ ସବୁ କାହାକୁ ଅପେକ୍ଷା କରିବନି। ଏଇ କଥା ଶୁଣିକିରି ପ୍ରଭୁପାଦ ମହାରାଜ ବହୁତ କନ୍ଭିନ୍ସ ହେଇଗଲେ। ପ୍ରକୃତରେ ଜଣେ ସାଧୁ ବ୍ୟକ୍ତି ଏଇଭଳି ଭାବରେ ଦୃଢ଼ ଭାବରେ କହିପାରିବେ, ସେଥିରେ ତାଙ୍କର ଆଗରୁ ଥିଲା ବୈଷ୍ଣବତା ଗୁଣ ଥିଲା, ତେଣୁ ଏ କଥା ଯେତେବେଳେ ଶୁଣିଲେ ସେତେବେଳେ ସେ ଏଇଟାକୁ କନ୍ଭିନ୍ସ ହେଲେ ଯେ ପ୍ରକୃତରେ ଆମେ ଏଇ ଭଗବାନଙ୍କର ବାଣୀ ହେଉଛି ଗୁରୁତ୍ୱପୂର୍ଣ୍ଣ, ଦେଶର ରାଜନୀତି ପରିସ୍ଥିତି ପାଇଁ ଆମର ଅପେକ୍ଷା କରିବାକୁ ପଡ଼ିବନି। ତେଣୁ ସେ 1922ରୁ ଚେଷ୍ଟା କରୁଥିଲେ, ତାଙ୍କର ଗୁରୁଦେବ ଯେହେତୁ କହିଲେ ସେତେବେଳେ ପ୍ରଥମେ ସେ ପ୍ରଥମେ ଦେଖା ହେଇଛି, ତାପରେ କିଛି ଜାଣିନାହାନ୍ତି ବୈଷ୍ଣବ ଧାରା ଅଛି। ମୂଳରୁ ଯଦିଓ ସେ ବୈଷ୍ଣବ ପରିବାର ଜନ୍ମଗ୍ରହଣ କରିଥିଲେ, କିନ୍ତୁ ଏତେ ତାଙ୍କର ଏତେ ଡେଭଲପ୍ ହେଇନଥିଲା ବୈଷ୍ଣବ ଫିଲୋସଫି ଇତ୍ୟାଦି। ତାପରେ ସେ ଆସ୍ତେ ଆସ୍ତେ ଆମର ବେଦ ମୂଳରୁ ସେ ଅବଶ୍ୟ ଗୀତା ଭାଗବତ ଏସବୁ ପାଠ କରୁଥିଲେ, ତାପରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବିଭିନ୍ନ ଭାଷ୍ୟ ସବୁ ରହିଛି, ସେ ସବୁ ପାଠ କଲେ ଦେଇକି ଗୁରୁଦେବ ସହିତ ତାଙ୍କର ମଝିରେ ଦେଖା ହୁଏ। 22 ମସିହାରେ ପ୍ରଥମ ଦେଖା ହେଉଥିଲା, ତାପରେ ଦେଖା ହେଉଥିଲା 1933 ମସିହାରେ ପ୍ରଭୁପାଦ ମହାରାଜ କ'ଣ କରୁଥିଲେ ନା, ସେ ଗୋଟେ ଫାର୍ମାସି କରିଥିଲେ, ବିଭିନ୍ନ ମେଡ଼ିସିନ ସବୁ କରିକିରି ସବୁ ବିକ୍ରି କରୁଥିଲେ ସେ ସମୟରେ ଚାଲିଥିଲା। ତେଣୁ 33 ମସିହାରେ ସେ ଆହ୍ଲାବାଦରେ ଗୋଟେ ଫାର୍ମାସି ଦୋକାନ କରିଥିଲେ, ଯେଉଁ ଦୋକାନ ସେଇଠି ତାଙ୍କର ଗୁରୁଦେବଙ୍କ ସହିତ ପୁଣି ଦେଖା ହେଇଛି। ତେଣୁ ତାଙ୍କର ଦ୍ୱିତୀୟ ଦେଖାରେ ମଧ୍ୟ ଗୁରୁଦେବ ତାଙ୍କୁ ସେ କଥା କହିଥିଲେ ଯେ ତମେ ଏ ଭଗବାନଙ୍କର ବାଣୀ ପାଶ୍ଚାତ୍ୟ ଜଗତରେ ବିଶେଷ ଭାବେ ପ୍ରଚାର କର। ତେଣୁ ସେ ଅବଶ୍ୟ ଚେଷ୍ଟା କରୁଥିଲେ, କିନ୍ତୁ ସେତେ ସଫଳ ହେଇପାରିନଥିଲେ। ତା ପୂର୍ବରୁ ସେ ଝାନ୍ସିରେ ଗୋଟେ ଲିଗ୍ ଅଫ୍ ଡିଭୋଟିଜ୍ ବୋଲି ଗୋଟେ ଆରମ୍ଭ କରିଥିଲେ, ଲିଗ୍ ଅଫ୍ ଡିଭୋଟିଜ୍ କରିକିରି ଏ ଭଗବାନଙ୍କର କଥା ପ୍ରଚାର କରୁଥିଲା ବିଭିନ୍ନ କରୁ। କିନ୍ତୁ ସେ ଯେଉଁ ସ୍ଥାନରେ କରିଥିଲେ, ଯେଉଁ ଜାଗାଟା ମିଳିଥିଲା ତାଙ୍କୁ, ସେ ଜାଗାଟାକୁ ପରେ ସେଠିକାର ଗଭର୍ଣ୍ଣର, ବିହାରର ଗଭର୍ଣ୍ଣର ଯେ ସେ କ'ଣ କଲେ ନା, ତାଙ୍କ ଗୋଟେ ମହିଳା କ୍ଲବ୍କୁ ଦେଇଦେଲେ ସେ ଜାଗାଟାକୁ, ଯେଉଁ ଲିଗ୍ ଅଫ୍ ଡିଭୋଟିଜ୍ କରିକି ଆରମ୍ଭ କରିଥିଲେ ସେଟାକୁ ସେ ଗୋଟେ ମହିଳା କ୍ଲବ୍କୁ ଦେଇଦେଲେ। ତେଣୁ ସେ ଆଉ ବେଶୀ ଇଏ କରିପାରୁନଥିଲେ, କିନ୍ତୁ ସେ ଗୋଟେ ଭଗବତ ଦର୍ଶନ ଯେଉଁଟା ଆମ ଓଡ଼ିଆରେ ଆମେ ବାହାରୁଛି, ସେଟାକୁ ସେ ଇଂଲିଶରେ ବାହାର କରିଥିଲେ, ବ୍ୟାକ୍ ଟୁ ଗଡ୍ ହେଡ୍ ଗୋଟେ ପତ୍ରିକା ବାହାର କରିଥିଲେ। ବିଭିନ୍ନ ସମୟରେ ମଝିରେ ମଝିରେ ମନ୍ଥଲି ପରେ ହେଲା, କିନ୍ତୁ ଆସ୍ତେ ଆସ୍ତେ ଆରମ୍ଭ କରିଥିଲେ ଏଇ ଭଗବାନଙ୍କର କଥା ସବୁ ଗୀତା ଭାଗବତ ପରିଚିତ ଶାସ୍ତ୍ର ବାଣୀ ସବୁ ତାଦେହରେ ଲେଖା ହେଇକିରି ସେ ପ୍ରଚାର କରୁଥିଲେ। କିନ୍ତୁ ଯାହା ହଉ ସେ ବେଶୀ ସଫଳତା ପାଇ ପ୍ରାପ୍ତ ହେଇପାରିନଥିଲେ। କିନ୍ତୁ ତାପରେ 1965 ତା ପୂର୍ବରୁ ସେ ସନ୍ୟାସ ଗ୍ରହଣ କରିକିରି 1965 ସେ ଗଲେ ଆମେରିକା ଗଲେ। 1966 ଗୋଟେ ବର୍ଷ କାଳ ସେ କୌଣସି ସକ୍ସେସ୍ ପାଇପାରିନଥିଲେ, ଚେଷ୍ଟା କରୁଥିଲେ ଏଇ ଇସ୍କନଟା ଆରମ୍ଭ ହବ କେମିତି ହବ, କିନ୍ତୁ ପାଇପାରିନଥିଲେ। କିନ୍ତୁ ଗୋଟେ ବର୍ଷ ପରେ ତାଙ୍କର ସବୁ ଆସ୍ତେ ଆସ୍ତେ ସବୁ ତାଙ୍କର ସବୁ ଆସିଲେ ବର୍ତ୍ତମାନ ମାନେ ସବୁ ଆସିଲେ ଇଏ ଯେଉଁ ଯେଉଁଠି ଯାଉଥିଲେ ସେଠି ଭଗବତ ଗୀତା କହୁଥିଲେ ବା ଭାଗବତ କହୁଥିଲେ। ଯିବା ପୂର୍ବରୁ ସେ ଗୋଟେ ଭାଗବତମର ଯେଉଁ ତିନୋଟି ସେ ପ୍ରଥମ ଭାଗବତ 12 ସ୍କନ୍ଦ ରହିଛି, 18,000 ଶ୍ଳୋକ ଭାଗବତମ ପ୍ରଥମ ସ୍କନ୍ଦରେ ଯେଉଁ ରହିଛି, ସେ ପ୍ରଥମ ସ୍କନ୍ଦକୁ ତିନି ଖଣ୍ଡ କରିକିରି ସେ 200 କପି ନେଇକି ଯାଇଥିଲେ। ସେଟା ନିଜେ ଟ୍ରାନ୍ସଲେସନ୍ କରିଥିଲେ ଆଉ ସେଇଟାକୁ ସେ 200 କପି ନେଇକି ଯାଇଥିଲେ ସେଠି। ତେଣୁ ଆସ୍ତେ ଆସ୍ତେ ଲୋକମାନେ ସବୁ ଆସନ୍ତି, ଯେଉଁମାନେ ପାଶ୍ଚାତ୍ୟ ଜଗତକୁ ଯେଉଁମାନେ ଭାରତୀୟ ଧର୍ମନେତାମାନେ ଯାଆନ୍ତି, ବହୁତ ପାଶ୍ଚାତ୍ୟ ଜଗତ ଲୋକମାନେ ଆସନ୍ତି ତାଙ୍କ ପାଖକୁ ଏଇ ବୈଦିକ ଶାସ୍ତ୍ର ବିଷୟରେ ଜାଣିବା ପାଇଁ ସବୁ ଆସନ୍ତି। ତେଣୁ ପ୍ରଭୁପାଦ ମହାରାଜଙ୍କୁ ସବୁ ଆସିବେ। ସେ ସମୟରେ ଚାଲିଥିଲା ଆମର ଭିଏତନାମ ଯୁଦ୍ଧ, ଆମେରିକାର ଭିଏତନାମ ସହିତ ଯୁଦ୍ଧ ଚାଲିଥିଲା, ଯେଉଁଥିପାଇଁ କି ଆମେରିକା ସରକାର ଗୋଟେ କନ୍ସ୍କ୍ରିପ୍ସନ୍ ଆମର ଅଛି, ଆମେରିକା କନ୍ସ୍କ୍ରିପ୍ସନ୍ ଅଛି, ଯେଉଁମାନେ ବାଧ୍ୟ ସମସ୍ତେ ମିଲିଟାରୀ ଯୋଗ ଦେବେ ଯଦି ଜରୁରୀକାଳୀନ ପରିସ୍ଥିତିରେ ସେଟା ହବ। ତେଣୁ ଆମେରିକା ମଧ୍ୟ ସେଭଳିଆ କରିଥିଲା। କିନ୍ତୁ ଯେଉଁମାନଙ୍କର ଯୁଦ୍ଧ କରିବାର ଟେଣ୍ଡେନ୍ସି ନାହିଁ, ଯୁଦ୍ଧ କରିବାର ପ୍ରବୃତ୍ତି ନାହିଁ, ଆମର ଯେଉଁ ରହିଛି ବର୍ଣ୍ଣ ଏବଂ ଆଶ୍ରମ ବିଭାଗ ରହିଛି, ଚାରି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ବ୍ରାହ୍ମଣର କର୍ମ ତିନି ଗୁଣ ଅନୁସାରେ ସେମାନଙ୍କର କର୍ମ ସବୁ ନିର୍ଭର କରୁଛି। ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ସତ୍ଵ ରଜ ତମ, ଏ ତିନି ଗୁଣ ଦ୍ୱାରା ସମସ୍ତେ ଗୁଣ ଦ୍ୱାରା ପ୍ରଭାବିତ ହେଇ କାର୍ଯ୍ୟ କରୁଛନ୍ତି। ତେଣୁ ସେଇଭଳି ଭାବରେ ଯେଉଁମାନଙ୍କର ରଜଗୁଣର ପ୍ରାଧାନ୍ୟ ରହିଛି ସେମାନେ କ୍ଷତ୍ରିୟର ସବୁ କର୍ମ କରିପାରିବେ, ଏ ଯୁଦ୍ଧ କରିବା ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ଶୌର୍ଯ୍ୟ ତେଜ ଦୂତି ଦାକ୍ଷ ଯୁଦ୍ଧ ଚାପ୍ୟ ପଳାୟନମ ଦାନମ ଈଶ୍ୱର ଭାବ ଛାତ୍ର କର୍ମ ସ୍ୱଭାବଗମ, ଏ କ୍ଷତ୍ରିୟ କର୍ମ ଯୁଦ୍ଧ କରିବେ ସେମାନେ। ଆମର ଆଜିକାଲିର ତଥାକଥିତ ନେତାମାନେ ସେମାନେ ଯୁଦ୍ଧ ଭିତରକୁ ଯାଇନାହାନ୍ତି, ଘର ଭିତରେ ରହିକି ଅର୍ଡ଼ର ଦେଉଛନ୍ତି ଯୁଦ୍ଧ କରିବା ପାଇଁ। କିନ୍ତୁ ଯୁଦ୍ଧ ଯେଉଁ କ୍ଷତ୍ରିୟର ନିୟମ ରହୁଛି ସେମାନେ ସାମ୍ନାରେ ଯାଇକି ଯୁଦ୍ଧ କରିବେ, ଇଏ ହେଉଛି କ୍ଷତ୍ରିୟ ଯୁଦ୍ଧ ଚାପ୍ୟ ପଳାୟନ ଯୁଦ୍ଧରେ ସାମ୍ନା କରିବେ, ଯୁଦ୍ଧ ଅନ୍ୟ ଅପୋଜିଟ୍ ସହିତ ସାମ୍ନା କରିବେ, ଇଏ ହେଉଛି କ୍ଷତ୍ରିୟ। କିନ୍ତୁ ଯେଉଁମାନଙ୍କର ସେ କ୍ଷତ୍ରିୟ ସ୍ପିରିଟ୍ ନାହିଁ ସେମାନେ ଯୁଦ୍ଧ କରିପାରିବେନି। ସେଥିପାଇଁ ବହୁତ ଆମେରିକାର ଲୋକମାନେ ବହୁତ ହିପି ସବୁ ହେଇଗଲେ, 1965 କଥା ସବୁ ହିପି ସବୁ ହେଇଯାଇଥିଲେ, ହିପି ସବୁ ହେଇକିରି ସବୁ ତାଙ୍କର ବହୁତ ପ୍ରାଚୁର୍ଯ୍ୟ ରହିଛି, ହେଲେ ମଧ୍ୟ ସେ ସବୁ ତ୍ୟାଗ କରିକି ସବୁ ରାସ୍ତାରେ ଗଢ଼ୁଥିଲେ, ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରୁଥିଲେ। ଏବଂ ଆମେରିକା ସରକାରଙ୍କର ଗୋଟେ ଚିନ୍ତା ପଡ଼ିଯାଇଥିଲା କେମିତି ଏମାନଙ୍କୁ ଭଲ କରାଯିବ, ଡ୍ରଗ୍ ଆଡିକ୍ଟ ଯେଉଁମାନେ ହେଉଛନ୍ତି ତାଙ୍କୁ ଭଲ କରିବା କେତେ କଷ୍ଟସାଧ୍ୟ। ଆମେରିକା ସରକାର ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ମାନେ ତାଙ୍କୁ ଡ୍ରଗ୍ ଆଡିକ୍ଟରୁ କ୍ୟୁର୍ କରିପାରିନଥିଲେ। କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦ ମହାରାଜଙ୍କର ସଂସ୍ପର୍ଶରେ ଆସିଲେ, ପ୍ରଭୁପାଦ ମହାରାଜ ଗୋଟେ ସ୍ଥାନରେ ରହୁଥିଲେ ବାୱେରି ଷ୍ଟ୍ରିଟ୍ ବୋଲି ଗୋଟେ ଆମେରିକାର ସେ ନ୍ୟୁୟର୍କରେ ଗୋଟେ ବାୱେରି ଷ୍ଟ୍ରିଟ୍ ବୋଲି ରହିଛି, ଯେଉଁଠି ସବୁ ହିପିମାନଙ୍କର ଆଡ଼ାସ୍ତ, ସେମାନେ ସବୁ ଆସନ୍ତି ସବୁ ଇଏରେ, ଏଇ ଯେଉଁ ଭଜନ କୀର୍ତ୍ତନ ହେଉଥିଲା ବେଳେ, ଏସବୁ ଭଗବତ ଗୀତା ହେଲା ବେଳେ, ପଢ଼ିଲା ବେଳେ, ପାଠ କଲା ବେଳେ ସବୁ ଆସନ୍ତି। ତେଣୁ ଆସିକିରି କିନ୍ତୁ ପ୍ରଭୁପାଦ ମହାରାଜ ଇସ୍କନ ସ୍ଥାପନ ହେଇପାରୁନି, ଗୋଟେ ବର୍ଷ ପର୍ଯ୍ୟନ୍ତ ହେଇପାରୁନଥିଲା। କିନ୍ତୁ ତାପରେ ଆସ୍ତେ ଆସ୍ତେ ଯେତେବେଳେ ଜଣେ ଦୁଇ ଜଣ ପ୍ରଭୁପାଦ ମହାରାଜ ମଝିରେ ମଝିରେ ଯାଆନ୍ତି ସେଇ ଷ୍ଟିମ୍ ସିକୁ, ମରାଠି ଷ୍ଟିମ୍ ସିକ୍ ଯେଉଁ ରହିଛି ସେଠି ଯାଇ ପଚାରନ୍ତି କେବେ ସେ ଆପଣଙ୍କ ଯାଉଛି ପାଣି ଜାହାଜ ଭାରତକୁ ଯିବ, ମୁଁ ପଳେଇଯିବି ଏମିତି ଭାବୁଥାନ୍ତି, ବର୍ଷ ପର୍ଯ୍ୟନ୍ତ କିଛି ହେଇପାରିଲାନି। କିନ୍ତୁ 1966 ଏଇଟା ଆସ୍ତେ ଆସ୍ତେ ତାଙ୍କ ପାଖକୁ ସବୁ ବିଭିନ୍ନ ପ୍ରକାର ସବୁ ଭକ୍ତମାନେ ସବୁ ଆସିଲେ, ସେ ତାଙ୍କୁ ଏଇ ଭଗବତ ଗୀତାର ବାଣୀ ଭାଗବତର ବାଣୀ ସବୁ ଆସ୍ତେ ଆସ୍ତେ କହିକିରି ସେମାନେ ସବୁ ମଧ୍ୟ ପ୍ରଭୁପାଦଙ୍କ ସହିତ ମିଶିକିରି ଏଇ ଭଗବାନଙ୍କ ନାମ କୀର୍ତ୍ତନ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଇଏ ହେଉଛି କଳିଯୁଗରେ, ବିଭିନ୍ନ ଯୁଗରେ ଯେଉଁ ଧର୍ମ ରହିଛି ଯୁଗ ଧର୍ମ, କଳିଯୁଗର ଯୁଗ ଧର୍ମ ହେଉଛି ଭଗବାନଙ୍କର ନାମ କୀର୍ତ୍ତନ। ସତ୍ୟଯୁଗରେ ଭଗବାନଙ୍କର କୃତେଜ ଧ୍ୟାୟତି ବିଷ୍ଣୁ, ଭଗବାନଙ୍କର ଧ୍ୟାନ କରାଯାଉଥିଲା। ଆପଣ ଜାଣିଥିବେ ବିଶ୍ୱାମିତ୍ର ଋଷି 60,000 ବର୍ଷ ଧରିକି ଧ୍ୟାନ କରିଥିଲେ। ସତ୍ୟଯୁଗରେ ଲୋକମାନଙ୍କର ଆୟୁଷ ଥିଲା ଲକ୍ଷେ ବର୍ଷ, ତ୍ରେତା ଯୁଗରେ ତୃତୀୟା ଦଶତ ମଥେଇ, ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଯେଉଁ ସମୟରେ ଆସିଥିଲେ ସେ ସମୟରେ ପୂଜା ପଦ୍ଧତି ବା ଭଗବାନଙ୍କ ଆରାଧନାର ଉପାୟ ଥିଲା ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା। ଏବଂ ଯୋଉ ସମୟରେ ଦ୍ୱାପର ଯୁଗରେ ଯୋଉ ସମୟରେ ଭଗବାନ କୃଷ୍ଣ ସମୟ ଆସିଥିଲେ ସେ ସମୟରେ ଯୋଉ ପ୍ରୋସେସ ଥିଲା ଭଗବାନଙ୍କର ପ୍ରାପ୍ତ ହେବାର ସେଟା ହଉଛି ଦ୍ୱାପରେ ପରିଚର୍ଯ୍ୟା। ଆଜିକାଲି ଆପଣମାନେ ଯୋଉ ଦେଖୁଛନ୍ତି ଜଗନ୍ନାଥ ମନ୍ଦିରରେ କେତେ ପ୍ରକାର ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଥରେ ରାତି ପାଇଯାଉଛି ପହଡ଼ ପଡ଼ିପାରୁନି କେତେ ପ୍ରକାର ଭଗବାନଙ୍କର ପୂଜା ଆରାଧନା ହେଉଛି। ଏଇଟା ହେଉଛି ଦ୍ୱାପର ଯୁଗର ପ୍ରୋସେସ ଦ୍ୱାପରେ ପରିଚର୍ଯ୍ୟା। କିନ୍ତୁ କଳି ଯୁଗରେ ଲୋକମାନଙ୍କର ସବୁ ପ୍ରକାର ଅସୁବିଧା, ଲୋକମାନଙ୍କର ଆୟୁଷ କମ୍, ଧର୍ମ ସ୍ମୃତି ଶକ୍ତି କମ୍, ଏସବୁ ବର୍ଣ୍ଣନା କରାଯାଏ ଭାଗବତ ବର୍ଣ୍ଣନା କରାଯାଇଛି। ତତସ୍ତାମ ଦିନ ଧର୍ମ ସତ୍ୟଂ ଶୌଚଂ କ୍ଷମା ଦୟା କାଳୀନ ବର୍ଣ୍ଣା ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଏ ଆଠଟି ଜିନିଷ ଆମର କମି କମି ଦିଆଯାଉଛି, ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ଏବଂ ସ୍ମୃତି ସବୁ। ତେଣୁ କଳି ଯୁଗରେ କେବଳ ଉପାୟ ହେଉଛି ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ତେଣୁ ପ୍ରଭୁପାଦ ମହାରାଜ ଏଇ ଭଗବାନଙ୍କ ନାମ କୀର୍ତ୍ତନ ଉପରେ ଏଇ ଯେଉଁ କହିଲି ମହାମନ୍ତ୍ର, ଏଇ ମହାମନ୍ତ୍ର କୀର୍ତ୍ତନ ଉପରେ ବେଶୀ ଜୋର ଦେଇଥିଲେ। ତେଣୁ ସେମାନେ ମଧ୍ୟ ଯଦିଓ ସେମାନେ ବହୁତ ଡ୍ରଗ୍ ଆଡିକ୍ଟ ଥିଲେ ଏସବୁ ଥିଲେ, କିନ୍ତୁ ସେମାନେ ଯେତେବେଳେ ଆସି ଯୋଗ ଦେଲେ ସେତେବେଳେ ସେମାନେ ଏଇସବୁ ତ୍ୟାଗ କରିଦେଲେ। ଆମର ଯେଉଁମାନେ ଇସ୍କନରେ ଭକ୍ତ ହେଉଛନ୍ତି ବା ଯୋଗ ଦେଉଛନ୍ତି ତାଙ୍କର ଏଇ ଚାରୋଟି ପାପର ସ୍ଥାନ ରହିଛି, ଦ୍ୟୁତମ ପାନମ ସ୍ତ୍ରୀୟମ ସୁନା। ଦ୍ୟୁତମ କହିଲେ ବିଭିନ୍ନ ପ୍ରକାର ଯୋଉ ଜୁଆ ଖେଳ ପଶା ଖେଳ ଯୋଉ ଗ୍ୟାମ୍ବଲିଂ ଯୋଉଟା ଦ୍ୟୁତମ, ପାନମ କହିଲେ ଚାଟ ମାନଙ୍କ କରିକି ପାନମ ବିଡ଼ି ସିଗରେଟ ମଦର ଯେତେ ରହିଲା ସବୁ ନିଶାଦ୍ରବ୍ୟ। ସ୍ତ୍ରୀୟମ କହିଲେ ଅବୈଧ ସ୍ତ୍ରୀ ସଂଘ, ନିଜ ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସଂଘ କରିବା, ଏଇଟା ଅବୈଧ ସ୍ତ୍ରୀ ସଂଘ। ଏବଂ ସୁନା କହିଲେ ଜୀବହତ୍ୟା, ଯେ ମାଛ ମାଂସ ଯୋଉ ଖାଉଛେ ଜୀବହତ୍ୟା ହେଉଛି। ତେଣୁ ପାଶ୍ଚାତ୍ୟ ଜଗତରେ ସେମାନେ ସବୁ ତାଙ୍କର ହାବିଟ୍ ହେଉଛି ଏଇଟା, ପିଲା ଜନ୍ମ ହେଲା ତାଙ୍କର ଡ୍ରିଙ୍କ ସବୁ ଆରମ୍ଭ। କିନ୍ତୁ ତଥାପି ସେମାନେ ଯଦି ପ୍ରଭୁପାଦ ମାନଙ୍କର ଯୋଗ ଦେଲେ, ଆମେରିକା ସରକାରଙ୍କର ଯୋଉ ଚିନ୍ତା ପଡ଼ିଯାଇଥିଲା କେମିତି ଏମାନେ ଡ୍ରଗ୍ ଆଡିକ୍ଟରୁ ମୁକ୍ତ ହେବେ, ପ୍ରଭୁପାଦଙ୍କ ସହିତ ଯୋଗ ଦେଇକି ସେମାନେ ଏସବୁ ତ୍ୟାଗ କରିଦେଲେ ଛାଡ଼ିଦେଲେ। ତେଣୁ ଆସ୍ତେ ଆସ୍ତେ ଯେତେବେଳେ ତାଙ୍କର ଶିଷ୍ୟ ବଢ଼ିଲେ, ସେତେବେଳେ ଗୋଟେ ଆମେରିକାରେ ଗୋଟେ ରହିଛି ଟମ୍ପକିନ୍ ସ୍କୋୟାର ବୋଲି, ସେଇଠି ଗୋଟେ ରାତିରେ ସବୁ ରବିବାର ଦିନ ଉପରବେଳା ସେମାନେ ଯାଇକି ଭଗବାନଙ୍କ ନାମ କୀର୍ତ୍ତନ କଲେ। ତେଣୁ ସେଇଠି ସବୁ ବିଭିନ୍ନ ପ୍ରକାର ରୀତି ମାନେ ସବୁ ରହିଛନ୍ତି, ଡିପି ସବୁ ଡଙ୍କାଡି ସବୁ ସମସ୍ତେ ସେଇଠି ରହିଛନ୍ତି ଆମେରିକାରେ। ତେଣୁ ସେଠି ଯେତେବେଳେ ପ୍ରଭୁପାଦ ମହାରାଜ କୀର୍ତ୍ତନ ଆରମ୍ଭ କଲେ, ଏଇ ଶିଷ୍ୟମାନେ ତାଙ୍କ ସହିତ ପାଳିଆ ଦେଇକି ଯୋଗ ଦେଲେ, ସବୁ ସମସ୍ତେ ଯେଉଁମାନେ ସବୁ ଗଢ଼ୁଥିଲେ କରୁଥିଲେ ସେମାନେ ସବୁ ଆକର୍ଷିତ ହେଇକି ସବୁ ଆସିଲେ। ତେଣୁ ଆକର୍ଷିତ ହେଇକି ଆସି ଆସ୍ତେ ଆସ୍ତେ ସମସ୍ତେ ସେଇ ମହାମନ୍ତ୍ରରେ ଯୋଗ ଦେଲେ, ସମସ୍ତେ କୀର୍ତ୍ତନ କଲେ, ନୃତ୍ୟ କଲେ, କୀର୍ତ୍ତନ କଲେ, କିଏ କିଏ ସବୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଆଣିଥିଲେ ସେମାନେ ସବୁ ବାଦ୍ୟଯନ୍ତ୍ର ବଜେଇକି ସବୁ ତାଙ୍କ ସହିତ ଯୋଗ ଦେଲେ। ଏମିତି ହେଇକି ଘଣ୍ଟେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କୀର୍ତ୍ତନ ଚାଲିଲା। ତାପରେ ପ୍ରଭୁପାଦ ମହାରାଜ ଏଇ ମହାମନ୍ତ୍ର ଭିତରେ ଯେଉଁ ତାର ତାତ୍ପର୍ଯ୍ୟ ବିଷୟରେ କିଛି ବର୍ଣ୍ଣନା କଲେ। ତାପରେ ଆସ୍ତେ ଆସ୍ତେ ଲୋକମାନେ ସବୁ ଅଧିକ ଭକ୍ତ ସଂଖ୍ୟା ବଢ଼ିଲା, ଶିଷ୍ୟ ସଂଖ୍ୟା ବଢ଼ିଲା ଏବଂ ଆମର ଇସ୍କନ ସ୍ଥାପନ 1966 ମସିହାରେ ସ୍ଥାପନ କଲେ। ତେଣୁ 1966 ରୁ 1977 ଏ 77 ମସିହା ଆଜିର ମାନେ ଆସନ୍ତାକାଲି ଯେଉଁ ରହିଛି ଏଇ ତିଥିରେ ପ୍ରଭୁପାଦ ମହାରାଜ ଶରୀରତ୍ୟାଗ କରିଥିଲେ। ଏଇ ଯେଉଁ 11 ବର୍ଷ ଭିତରେ ସାରା ପୃଥିବୀରେ ସେ 108 ମନ୍ଦିର ସ୍ଥାପନ କରିଛନ୍ତି, 108 ମନ୍ଦିର ସ୍ଥାପନ କରିଛନ୍ତି ଏବଂ ବିଶେଷ ଭାବରେ ଆମର ତାଙ୍କର ଯେଉଁ ଅନ୍ତିମ ପ୍ରୋଜେକ୍ଟ ଯେଉଁ 108ତମ ପ୍ରୋଜେକ୍ଟ ହେଉଛି ସେଇଟା ଆମର ଓଡ଼ିଶାର ଭୁବନେଶ୍ୱରରେ ସେ ଦେଇକି ଯାଇଥିଲେ। February 2, 1977 ସେ ଫାଉଣ୍ଡେସନ୍ ଦେଇକିରି ତାପରେ ସେ ବୃନ୍ଦାବନ ଯାଇଥିଲେ ଏବଂ ବୃନ୍ଦାବନ ସେ ଶରୀରତ୍ୟାଗ କରିଛନ୍ତି। ତେଣୁ ଏଇ ଯେଉଁ 11 ବର୍ଷ ଭିତରେ 11-12 ବର୍ଷ ଭିତରେ ସେ ଅନେକ ବହି ସବୁ ରଚନା କରିଛନ୍ତି, ଭାଗବତର ପ୍ରଥମ ସ୍କନ୍ଧ ସେ ପ୍ରଥମେ ଆରମ୍ଭ କରିଥିଲେ, ଭାଷ୍ୟ ଦେଇଥିଲେ, 10ମ ସ୍କନ୍ଧ ପର୍ଯ୍ୟନ୍ତ ସେ ଭାଷ୍ୟ ଦେଇଛନ୍ତି। ତାପରେ ସେ ଚାଲିଗଲା ପରେ ଅନ୍ୟ ତାଙ୍କ ଶିଷ୍ୟମାନେ ଭାଷ୍ୟ ଦେଇଛନ୍ତି, ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି, ବିଭିନ୍ନ ଉପନିଷଦ ଚୈତନ୍ୟ ଚରିତାମୃତ ଏବଂ ଅନ୍ୟାନ୍ୟ ବୈଦିକ ଗ୍ରନ୍ଥ ସବୁ ସେ ରଚନା କରିଛନ୍ତି। ଏବଂ ସାରା ପୃଥିବୀରେ ସେ 12 ଥର ନା କେତେ ପରିଭ୍ରମଣ କରିଛନ୍ତି ଏଇ 12 ବର୍ଷ ଭିତରେ, 11-12 ବର୍ଷ ଭିତରେ, ଏବଂ ତାଙ୍କର 10,000ରୁ ଅଧିକ ଶିଷ୍ୟ ସେ ସଂଗ୍ରହ କରିଛନ୍ତି। ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ଏଇ ଯେଉଁ ସେ ଚାଲିଗଲା ପରେ 1977 ସେ ଚାଲିଗଲାଣି, 1977ରୁ 2014 ଆ ଭିତରେ ପ୍ରାୟ ପାଖାପାଖି 27-28 ବର୍ଷ ହେଇଯିବ, 27-28 ବର୍ଷ ଆ ଭିତରେ ସେ ଯେଉଁ 108 ମନ୍ଦିର କରିଥିଲେ ବର୍ତ୍ତମାନ 500ରୁ ଅଧିକ କେନ୍ଦ୍ର ସାରା ପୃଥିବୀରେ, ଓଡ଼ିଶାର ମଧ୍ୟ ବିଭିନ୍ନ ସ୍ଥାନରେ କେନ୍ଦ୍ର ହେଉଛି। ଆମେ ମଧ୍ୟ ଖବର ପାଇଲୁ ଯେ ଏଠି ମଧ୍ୟ ନବରଙ୍ଗପୁରରେ ମଧ୍ୟ ଗୋଟେ କେନ୍ଦ୍ର ହେଉଛି, ଏଠି ପାଖରେ ଆମ ଯେଉଁ କଲେଜ୍ ଅଛି ସେଠି ଗୋଟେ ଜାଗା ନିଆଯାଇଛି, ସେଠି ଗୋଟେ ହବ କେନ୍ଦ୍ର। ତେଣୁ ଏଇ ଯେଉଁ କୃଷ୍ଣ ଚେତନା ବିଷୟରେ ଆମେ 5 ମିନିଟ୍ କହିକି ଆମ କଥାକୁ ଶେଷ କରିବା। କାରଣ ଅନ୍ୟାନ୍ୟ ଖାଦ୍ୟ ଗ୍ରହଣ କରିବା ପ୍ରସାଦ ପ୍ରସାଦ ରହିଛି। ଏବଂ କୃଷ୍ଣ ଚେତନାଟା କ'ଣ, ଇସ୍କନ କହିଲେ କ'ଣ ବୁଝାଉଛି, କୃଷ୍ଣ ଚେତନା ସମସ୍ତ ଜୀବ ମାନେ ଯେଉଁମାନେ ଲିଭିଂ ଏଣ୍ଟିଟି ଯେଉଁମାନେ ଜୀବିତ ବ୍ୟକ୍ତି ତାଙ୍କର ଆଉ ମୃତ ଜଡ଼ ଏବଂ ଚେତନ ଭିତରେ ତଫାତ ହେଉଛି। ଏଇ ଚେତନାଟା ହେଉଛି ତଫାତ, ଗୋଟେ ଜଡ଼ ବ୍ୟକ୍ତି ଗୋଟେ ପଥରଟେ ଅଛି ବା ଆମେ ଯେଉଁ ସବୁ ରହିଛେ ଆମେ ଚେତନ ରହିଛି, ତାର ତଫାତ ହେଉଛି ଏଇ ଚେତନା। ଏଇ ଚେତନା ଯେଉଁ ରହିଛି, ଏଇ ଚେତନା ପାଞ୍ଚ ପ୍ରକାର ଚେତନା ରହିଛି। ଯେଉଁ ଆମେ ଯେଉଁ ମନୁଷ୍ୟମାନେ ଅଛୁ ବା ଯେତେ ଲିଭିଂ ବିଙ୍ଗ ସବୁ ଅଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି, ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି ଯେ 84 ଲକ୍ଷ ଜୀବ ଅଛନ୍ତି। ଜଳରେ 9 ଲକ୍ଷ ଜଳରେ 9 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସ୍ଥାବର 20 ଲକ୍ଷ ଗଛଲତା ଇତ୍ୟାଦି, ଏମାନେ ଗୋଟେ ସ୍ଥାନରେ ଯିଏ ରହନ୍ତି ସେମାନେ ହେଉଛନ୍ତି 20 ଲକ୍ଷ ପ୍ରକାର। କୃମେୟ ରୁଦ୍ର ସଂଖ୍ୟକ କୃମି ଇତ୍ୟାଦି ଯେଉଁ ଭର୍ମି ପୋଷ୍ଟ ସେ କୃମି ସବୁ ସେମାନେ 11 ଲକ୍ଷ ପ୍ରକାର ଜୀବ ଅଛନ୍ତି। ତାପରେ ପକ୍ଷୀଣାଣି 10 ଲକ୍ଷ 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି। ବସବ 30 ଲକ୍ଷ ପଶୁମାନେ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି। ଏତେ ସବୁ ଜୀବନ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଏ ମନୁଷ୍ୟ ଜନ୍ମ ହେଉଛି 4 ଲକ୍ଷ ପ୍ରକାର ଅଛନ୍ତି, 4 ଲକ୍ଷ ପ୍ରକାର ମାନବ ଅଛନ୍ତି। ତେଣୁ ଏଇ ଯେଉଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ୟାଙ୍କ ଭିତରୁ ମାନବମାନଙ୍କୁ ଛାଡ଼ିଦେଲେ ଆଉ ଯେତେ ଜୀବ ରହିବେ 80 ଲକ୍ଷ ଜୀବ, ଏମାନେ ନିମ୍ନ ଚେତନାରେ ଅଛନ୍ତି। ୟାଙ୍କର ମଧ୍ୟ ଚେତନା ଅଛି, କିନ୍ତୁ ଏ ଚେତନାଟା ହେଉଛି ନିମ୍ନ ଚେତନା, ଯେଉଁ ଚେତନାରେ ସେମାନେ ଭଗବାନଙ୍କ ବିଷୟରେ ଆଲୋଚନା କରିପାରିବେ ନାହିଁ ବା ଜିଜ୍ଞାସା କରିପାରିବେ ନାହିଁ। ଆଜି ଯେମିତି ଆଜି ଆମେ ବସି ଭଗବାନ ସତ୍ସଙ୍ଗ କରୁଛେ, ଭଗବାନଙ୍କ ବିଷୟରେ ଆଲୋଚନା କରୁଛେ, ସେମାନେ କରିପାରିବେ ନାହିଁ। ତାଙ୍କର ଚେତନା ହେଉଛି ନିମ୍ନ ଚେତନା, ସେ 2 ଚେତନାରେ ଥରେ ଥାଆନ୍ତି, ନିମ୍ନ 2 ଚେତନାରେ ଥରେ ଥାଆନ୍ତି। ସେ 2 ଚେତନା କ'ଣ ନା, ଗୋଟେ ହେଉଛି ଆବୃତ ଚେତନା, ଗୋଟେ ହେଉଛି ସଙ୍କୁଚିତ ଚେତନା, କଭର୍ଡ କନସିୟସନେସ୍ ଏବଂ ଶ୍ରଙ୍କେନ କନସିୟସନେସ୍। ଏଇ ଯେଉଁ 2 ନୀଚ ଚେତନାରେ ସେମାନେ ଭଗବାନ ବିଷୟରେ ଜିଜ୍ଞାସା କରିପାରିବେ ନାହିଁ। ତେଣୁ ଜଣେ ଯେତେବେଳେ 80 ଲକ୍ଷ ଜନ୍ମ ପାର ହୋଇକରି ଜଣେ ଯଦି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ସେ ଜନ୍ମରେ ତାକୁ ଗୋଟେ ଉନ୍ନତ ଚେତନା ଦିଆଯାଇଛି। ଏ ଚେତନାଟା କି ଚେତନା ନା, ମୁକୁଳିତ ଚେତନା, ବଡିଙ୍ଗ କନସିୟସନେସ୍। ଏଇ ମୁକୁଳିତ ଚେତନାରେ ଆମେ ଭଗବାନଙ୍କ ବିଷୟରେ ଜିଜ୍ଞାସା କରିପାରିବା ବା ଆମ ନିଜ ବିଷୟରେ ମଧ୍ୟ ଜିଜ୍ଞାସା, ପ୍ରକୃତରେ ଆମେ କିଏ, ଏଇଟା କୁହନ୍ତି ବ୍ରହ୍ମ ଜିଜ୍ଞାସା। ଆମର ସମସ୍ତ ବୈଦିକ ଶାସ୍ତ୍ରକୁ ବ୍ୟାସଦେବ ଯିଏକି ଜଣେ ଭଗବାନଙ୍କର ଅବତାର, ସେ ଆସିକି ସମସ୍ତ ଶାସ୍ତ୍ର ରଚନା କରିକିରି ଅନ୍ତିମରେ ସେ ବେଦାନ୍ତ ସୂତ୍ର ରଚନା କଲେ। ସମସ୍ତ ବୈଦିକ ଶାସ୍ତ୍ରର ସାରଟାକୁ ନେଇକିରି ବେଦାନ୍ତ ସୂତ୍ର ଆକାରରେ ସେ ରଚନା କରିଛନ୍ତି ବେଦାନ୍ତ ସୂତ୍ର। ସେଥିରେ ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସାର ଅର୍ଥ ହେଉଛି ଆମେ ଯେହେତୁ ମାନବ ଜନ୍ମ ପ୍ରାପ୍ତ ହେଲେ, 80 ଲକ୍ଷ ଜନ୍ମ ପାର ହେଇକିରି ମାନବ ଜନ୍ମ ପ୍ରାପ୍ତ ହେଲେ, ତେଣୁ ଆମେ ବ୍ରହ୍ମ ଜିଜ୍ଞାସା କରିବା ହେଉଛି ଆମର ଜୀବନର ଲକ୍ଷ୍ୟ। ସେଇଭଳି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ପଶୁ ଆଉ ମନୁଷ୍ୟ ଭିତରେ ତଫାତ ହେଉଛି ଏତିକି, ଆହାର ନିଦ୍ରା ଭୟ ମୈଥୁନଂ ଚ ସାମାନ୍ୟ ଏତତ୍ ପଶୁ ବି ନାରାୟଣ ଧର୍ମମ୍ ହି ତେଷାଂ ଅଧିକ ବିଶେଷ ଧର୍ମଣ ହୀନା ପଶୁ ବି ସମାନ। ପଶୁ ଆଉ ଆମ ମନୁଷ୍ୟ ଭିତରେ ଯେଉଁ ଶାରୀରିକ ଆବଶ୍ୟକତା ଯେଉଁ ରହିଛି, ଆହାର ନିଦ୍ରା ଭୟ ମୈଥୁନ, ଏଇ 4 ଜିନିଷ, ଏଇଟା ପଶୁ ବି କରୁଛି ମନୁଷ୍ୟ ବି କରୁଛନ୍ତି। କିନ୍ତୁ ଅଧିକା କ'ଣ ରହିଲା ମନୁଷ୍ୟର, ମନୁଷ୍ୟର ଅଧିକା ହେଉଛି କେବଳ ସେ ଧର୍ମ ବିଷୟ, ଧର୍ମମ୍ ହି ତେଷାଂ ଅଧିକ ଧର୍ମ ବିଷୟରେ ସେ ଜିଜ୍ଞାସା କରିପାରିବ ବା ଧର୍ମ ଆଚରଣ କରିପାରିବ। ଏତିକିରେ ଆମେ ଜାଣିବା ଜଣେ ମନୁଷ୍ୟ ହୁଏତ ବହୁତ ଧନୀ ବ୍ୟକ୍ତି ହେଇପାରେ ବା ବହୁତ ବଡ଼ ପୋଜିସନ୍ ଥାଇପାରେ, ବହୁତ ଯଶସ୍ୱୀ ହେଇଥାଇପାରେ, କିନ୍ତୁ ତାର ଯଦି କାର୍ଯ୍ୟ ଯଦି ଧର୍ମ ସମ୍ବନ୍ଧୀୟ ନହେଲା, ସେ ଶରୀର ସମ୍ବନ୍ଧୀୟ କାର୍ଯ୍ୟରେ ସେ ରହିଲା ଜୀବନ ସାରା, ତାହେଲେ ସେ ଇଜ୍ ଆଜ୍ ଗୁଡ୍ ଆଜ୍ ଏ ନାନିବ। ଆମ ଶ୍ରୀମଦ ଗୌରବନ୍ଦନ ସାଏ ମହାରାଜ ଯିଏକି ଇସ୍କନ ପ୍ରଭୁପାଦଙ୍କ ଶିଷ୍ୟ ଯିଏ ଭୁବନେଶ୍ୱର ଥିଲେ ଗୁରୁ ଥିଲେ, ସେ କହନ୍ତି ପୁଚ୍ଛ ବିଷାଣହୀନ ପଶୁ, ମାନେ ପଶୁର ଗୋଟେ ଲାଙ୍ଗୁଡ଼ା ରହିଛି ଆଉ ସିଂହ ରହିଛି, କିନ୍ତୁ ମନୁଷ୍ୟର ସେଟା ନାହିଁ। କିନ୍ତୁ ମନୁଷ୍ୟ ଜନ୍ମ ପାଇକିରି ଆମେ ଯଦି ଖାଲି ସେଇ ଶରୀର ଚିନ୍ତାରେ ହିଁ ରହିଲେ, ଶରୀର ଆବଶ୍ୟକତା ଚିନ୍ତାରେ ରହିଲେ, ତାହେଲେ ଆମେ ସେଇ ପଶୁ ସହିତ ଅଧିକ ବେଟର, ୱି ଆର୍ ନୋ ବେଟର ଦେନ୍ ଆନିମଲ୍। ତେଣୁ ଏଇ ଯେଉଁ ମୁକୁଳିତ ଚେତନା ଆମେ ପ୍ରାପ୍ତ ହେଇଛେ, ଏଇ ଚେତନାକୁ ଆମର ମନୁଷ୍ୟ ଜୀବନ ଲକ୍ଷ୍ୟ ହେଉଛି ଏଇ ଚେତନାକୁ ଆହୁରି ବର୍ଦ୍ଧିତ କରିବା, ଉନ୍ନତି କରିବା। ଏଇ ଚେତନାକୁ ଉନ୍ନତି କରିବା ପାଇଁ ହେଲେ ମୁକୁଳିତ ଚେତନାର ପର ଷ୍ଟେଜ୍ ହେଉଛି ବିକଶିତ ଚେତନା, ଏବଂ ତା ପର ଷ୍ଟେଜ୍ ହେଉଛି ଅନ୍ତିମ ଷ୍ଟେଜ୍ ହେଉଛି ଚେତନାର ଅନ୍ତିମ ସ୍ତର ହେଉଛି ପୂର୍ଣ୍ଣ ବିକଶିତ ଚେତନା, ଦ୍ୟାଟ୍ ଇଜ୍ କଲ୍ଡ ଫୁଲି ବ୍ଲୁଜୁମ୍ କନସିୟସନେସ୍। ଯେମିତି ଗୋଟେ ଫୁଲଟେ ହେଉଛି, ପ୍ରଥମେ କଢ଼ି ହେଉଛି, ତାପରେ ଟିକେ ଟିକେ ଫୁଟୁଛି, କିନ୍ତୁ ଅନ୍ତିମରେ ପୂର୍ଣ୍ଣ ପ୍ରସ୍ଫୁଟିତ ହେଉଛି। ସେଭଳିଆ ଆମର ଚେତନାର ପୂର୍ଣ୍ଣ ପ୍ରସ୍ଫୁଟିତ ସ୍ତର ହେଉଛି କ'ଣ ନା ପୂର୍ଣ୍ଣ ବିକଶିତ ଚେତନା। ତେଣୁ ଏଇ ପୂର୍ଣ୍ଣ ବିକଶିତ ଚେତନାଟା କ'ଣ, ଦ୍ୟାଟ୍ ଇଜ୍ କଲ୍ଡ କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା। କୃଷ୍ଣ ଚେତନା କ'ଣ, ଭଗବତ ଗୀତାରେ ଭଗବାନ କହୁଛନ୍ତି, ଯୋମାମ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସଚ ମେନ ପ୍ରଣଶ୍ୟାମି। ପୂର୍ଣ୍ଣ ବିକଶିତ ଚେତନା ବା କୃଷ୍ଣ ଚେତନା ହେଉଛି ସେ ସବୁଠି ଯାହା ଯୋଉଠି ଦେଖିଲେ ମଧ୍ୟ ସେ ଭଗବାନଙ୍କୁ ଦର୍ଶନ କରନ୍ତି। ସ୍ଥାବର ଜଙ୍ଗମ ଦେଖି ନା ଦେଖି ତାର ମୂର୍ତ୍ତି ସର୍ବତ୍ର ହାଏ ନିଜ ଇଷ୍ଟ ଦେବ ସ୍ଥିତି। ଆମେ ଯେଉଁମାନେ ଉନ୍ନତ ଚେତନାକୁ ଯାଇନେ ଆମେ ଦେଖୁଛେ କ'ଣ ନା ଏଠି ଘରଟେ ହେଇଛି, ଏଠି ଗଛ ଅଛି, ଏଠି ବୃକ୍ଷ ଅଛି, ଏଠି ପଶୁଟେ ଅଛି, ପକ୍ଷୀ ଅଛି, ଏସବୁ ଆମେ ଦେଖୁଛେ କାରଣ ଆମର ଚେତନା ସେ ଉନ୍ନତ ସ୍ତରକୁ ଯାଇନି। କିନ୍ତୁ ଯେଉଁମାନଙ୍କର ଚେତନା କୃଷ୍ଣ ଚେତନା ସ୍ତରକୁ ଯାଇଛି ସେମାନେ ସବୁ ଦେଖନ୍ତି ଏ ସ୍ଥାବର ଜଙ୍ଗମ ସେଠି ସେମାନେ ଦେଖନ୍ତି, ସେ ଦେଖି ସବୁଠି ଭଗବାନଙ୍କୁ ଦର୍ଶନ କରନ୍ତି। ଗଛ ଇଏ ହେଉଛି ଭଗବାନଙ୍କ ଶକ୍ତି, ଭୂମି ଆପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ଗଛ ଅହଙ୍କାର ଇତ୍ୟାଦି ଭିନ୍ନା ପ୍ରକୃତିର ଷ୍ଠତା। ଆମେ ଯାହା ଭୌତିକ ଶକ୍ତି ଦେଖୁଛେ ଏହାକୁ ଆଠ ଭାଗରେ ବିଭକ୍ତ କରାଯାଇଛି, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ ଇଏ ହେଉଛି ପଞ୍ଚମହାଭୂତ। ଆଉ ଆମର ଶରୀର ଯେଉଁ ତିଆରି ହେଇଛି ଏଇ ପଞ୍ଚମହାଭୂତରେ ତିଆରି ହେଇଛି, ଆଉ ଆମ ଏଇ ସ୍ଥୂଳ ଶରୀର ଭିତରେ ଗୋଟେ ସୂକ୍ଷ୍ମ ଶରୀର ରହିଛି ଯେଉଁ ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟି ତତ୍ତ୍ୱକୁ ନେଇ ସୃଷ୍ଟି ହେଇଛି। ଏ ସମସ୍ତ ଆଠଟି ଭୌତିକ ତତ୍ତ୍ୱ ହେଉଛି ଭଗବାନଙ୍କ ଶକ୍ତି, ଭିନ୍ନ ପ୍ରକୃତି ରାଷ୍ଟ୍ରରା ଭଗବାନ ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ କହୁଛନ୍ତି। ତେଣୁ ଜଣେ କୃଷ୍ଣ ପୂର୍ଣ୍ଣ ବିକଶିତ ଚେତନା ସ୍ତରରେ ଯେଉଁମାନେ ଅଛନ୍ତି କୃଷ୍ଣ ଚେତନା ସ୍ତରରେ ସେମାନେ ଯାହା ଦେଖନ୍ତି ସେମାନେ ଭାବନ୍ତି ହେଉଛନ୍ତି ଭଗବାନଙ୍କର ଶକ୍ତି। ତେଣୁ ଏହିଭଳି ଭାବରେ ସେମାନେ କୃଷ୍ଣ ଚେତନାଶୀଳ ସ୍ତରକୁ ଆସନ୍ତି। ତେଣୁ ଆମେ ଗୋଟେ ଗୋଟେ ଉଦାହରଣ ଦେଇକରି ଆମେ ଆମ କଥାକୁ ସମାପ୍ତ କରିବା, ବିଶ୍ରାମ ଦେବା, ଯେ କେମିତି ଆମେ ସେହି ସ୍ତରକୁ ଯାଇପାରିବା। ନିଶ୍ଚିତ ଭାବେ ଜଣେ ଗୁରୁଙ୍କର ଆଶ୍ରୟ ନେବାକୁ ପଡ଼ିବ, ଗୁରୁଙ୍କର ଏଇ ଭଜନ କୀର୍ତ୍ତନ ଯେଉଁ ରହିଛି ସାଧନ ପଦ୍ଧତି ରହିଛି ସେ ସାଧନ ପଦ୍ଧତିରେ ଆଶ୍ରୟ ନେଲେ ହିଁ ଆମେ ସେ ସ୍ତରକୁ ଯିବା। କିନ୍ତୁ ଗୋଟେ ଉଦାହରଣ ଭଗବାନ ଦେଇଛନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ, ଆପଣ ଦେଖିବେ ଭଗବାନ କହୁଛନ୍ତି, ରସୋହମ ଅପ୍ସୁ କୌନ୍ତେୟ ପ୍ରଭାସ୍ମୀ ଶଶି ସୂର୍ଯ୍ୟ ପ୍ରଣବ ସର୍ବବେଦେଷୁ ଶବ୍ଦକ୍ଷେ ପୌରୁଷନ୍ ଗୁଷୁ। ଆମେ ସମସ୍ତେ ପାଣି ପିଉଛେ, ଆମେ ଆସୁ ଆସୁ ଆମକୁ ପ୍ରଧାନ ଆଉ ବଟଲ୍ ୱାଟର୍ ଦେଉଛନ୍ତି, ଏ ଯେଉଁ ନାଇଁ ପାଣି ବଟନ୍ ଦେଖନ୍ତି, ଯେଉଁ ରସୋହମ ଅପ୍ସୁ କୌନ୍ତେୟ ଏଇ ଯେଉଁ ପାଣି ଯେତେବେଳେ ପିଉଛେ ଆର ଯେଉଁ ରସ ଭଗବାନ କହୁଛନ୍ତି ମୁଁ ହେଉଛି ସେଇ ରସ। ଯେତେବେଳେ ଆମେ ପାଣି ପିଉଛେ ଯଦି ଆମେ କୃଷ୍ଣ ଚେତନଶୀଳ ହେବା ତାହେଲେ ଆମେ କହିବା ଏଇ ଯେଉଁ ଟେଷ୍ଟ ପାଉଛେ ଏ ହେଉଛି ଭଗବାନଙ୍କର ଶକ୍ତି ବା ଭଗବାନ ସେଠି ରହିଛନ୍ତି ସ୍ୱାଦରେ। ତେଣୁ ଏଇଭଳି ଭାବରେ ଜଣେ ଯେତେବେଳେ ପାଣି ପିଉଛି ସମସ୍ତେ ପାଣି ପିଉଛନ୍ତି କିନ୍ତୁ ଆମେ ଯଦି ଚିନ୍ତା କରିବା ସେହି ସମୟରେ ଏଇ ଯେଉଁ ପାଣିର ଜଳର ରସ ଏ କେଉଁଠୁ ଆସୁଛି, ଭଗବାନଙ୍କଠାରୁ ଆସୁଛି, ଏଇଥିରେ ଭଗବାନ ରହିଛନ୍ତି ବା ଇଏ ହେଉଛି ଭଗବାନଙ୍କ ଶକ୍ତି। ଏଇଭଳି ଭାବରେ ଯଦି ଆମେ ଚିନ୍ତା କରିବା ଯେତେ ପାଣି ପିଇବା ଯଦି ଆମେ ଚିନ୍ତା କରିବା ତାହେଲେ ଆମେ ଗୋଟେ ସମୟ ଆସୁ ଯେତେବେଳେ ଆମେ ପୂର୍ଣ୍ଣ କୃଷ୍ଣ ଚେତନଶୀଳ ହୋଇପାରିବା। ପ୍ରଭାସ୍ମୀ ଶଶି ସୂର୍ଯ୍ୟ ବର୍ତ୍ତମାନ ଦିନରେ ଆମର ସୂର୍ଯ୍ୟ ଆସୁଛନ୍ତି ଦେଖାଯାଉଛନ୍ତି, ଆଲୋକ ଆସୁଛି ସୂର୍ଯ୍ୟରୁ, ରାତ୍ରିରେ ଚନ୍ଦ୍ରର ଆଲୋକ ଆସୁଛି, ଏ ଆଲୋକ କେଉଁଠୁ ଆସୁଛି, ଭଗବାନଙ୍କଠାରୁ ସେ ଆଲୋକ ଆସୁଛି। ଯଶ ପ୍ରଭା ପ୍ରଭୁତ ଜଗଦାଣ୍ଡ କୋଟି ବୋଲି କୁହାଯାଏ, ଭଗବାନଙ୍କର ଆଲୋକରେ ଏସବୁ ସୂର୍ଯ୍ୟ ଆଲୋକିତ ହେଇଛନ୍ତି ବା ଚନ୍ଦ୍ର ଆଲୋକିତ ହେଇଛନ୍ତି। ତେଣୁ ଏଇଭଳି ଭାବରେ ଯଦି ଆମେ ଚିନ୍ତା କରିବା ତାହେଲେ ଆମେ ଯେତେବେଳେ ଦିନରେ ସୂର୍ଯ୍ୟକୁ ଦେଖିବା ତାହେଲେ ଭଗବାନ କଥା ସ୍ମରଣ କରିବା। ଯଶ ବିଦୁର ବରେଣ୍ୟମ ଭର୍ଗ ଦେବସ ଯେଉଁ ମନ୍ତ୍ର ରହିଛି, ପ୍ରଣବ ରହିଛି, ଏଇଟା ହେଉଛି ମନ୍ତ୍ର ସୂର୍ଯ୍ୟଦେବଙ୍କୁ ଉପାସନାର ମନ୍ତ୍ର, ଭଗବାନଙ୍କର ଚେତନଶୀଳ ହେଇପାରିବା ଆମେ। ରାତ୍ରିରେ ଆମେ ଯେତେବେଳେ ଚନ୍ଦ୍ର ଆଲୋକ ଦେଖୁଛେ ସେତେବେଳେ ମଧ୍ୟ ପ୍ରଭାସ୍ମୀ ଶଶି ସୂର୍ଯ୍ୟ ଶଶି ଚନ୍ଦ୍ରର ଆଲୋକ ମଧ୍ୟ ଭଗବାନ ଦେଇଛନ୍ତି, ତେଣୁ ସେଠି ମଧ୍ୟ ଆମେ ଭଗବତ ଚେତନଶୀଳ ବା କୃଷ୍ଣ ଚେତନଶୀଳ ହେଇପାରିବା। ପ୍ରଣବ ସର୍ବବେଦେଷୁ ସମସ୍ତ ବେଦରେ ଭଗବାନ ଓଂକାର ରୂପରେ ବିଦ୍ୟମାନ ଅଛନ୍ତି, ତେଣୁ ଯେକୌଣସି ବେଦ ମନ୍ତ୍ର ବୈଦିକ ମନ୍ତ୍ର ଓଂରୁ ଆରମ୍ଭ ହେଉଛି, ପ୍ରଣବରୁ ଆରମ୍ଭ ହେଉଛି, ଓଂ ନମୋ ଭଗବତେ ବାସୁଦେବାୟ, ସମସ୍ତ ବେଦରେ ଭଗବାନ ପ୍ରଣବ ରୂପରେ ରହିଛନ୍ତି। ପ୍ରଣବ ଯେତେବେଳେ ଆମେ ଉଚ୍ଚାରଣ କରୁଛେ ବା ବେଦ ଇତ୍ୟାଦି ଅଧ୍ୟୟନ କରୁଛେ ସେତେବେଳେ ଭଗବାନ ତାଙ୍କ ବାଙ୍ଗମୟ ମୂର୍ତ୍ତିରେ ଭଗବାନ ପ୍ରକାଶ ଦେଇଛନ୍ତି, ଭଗବାନ ନିଜକୁ ଏଇ ବେଦରେ ନିଜକୁ ପ୍ରକାଶ କରିଛନ୍ତି, ବାଙ୍ଗମୟ ମୂର୍ତ୍ତି ଭଗବାନଙ୍କର ବାଣୀ, ବାଣୀ ହେଉଛି ଭଗବାନ ଆଉ ଭଗବାନଙ୍କ ବାଣୀ ଭିତରେ କୌଣସି ତଫାତ ନାହିଁ। ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଜଳ ପଦାର୍ଥ, କିନ୍ତୁ ଆମେ ଖାଲି ଜଳ କହିଲେ ଆମେ ଆମର ତୁଷା ମେଣ୍ଟିବନି, ଇଏ ଭୌତିକ ଜଗତର ଏ ନିୟମ ଏ ଦ୍ୱନ୍ଦ୍ୱ ଜିନିଷ ରହିଛି, କିନ୍ତୁ ଭଗବତ ସମ୍ବନ୍ଧୀୟ ଜିନିଷ ହେଉଛି ଅଦ୍ୱୈତ, ତାହେଲେ କୌଣସି ତଫାତ ନାହିଁ, ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କିଛି ତଫାତ ନାହିଁ। ତେଣୁ ବାଣୀ ମାଧ୍ୟମରେ ଭଗବାନ ମଧ୍ୟ ବିଦ୍ୟମାନ ଅଛନ୍ତି, ଶବ୍ଦ ବ୍ରହ୍ମ ବୋଲି କୁହାଯାଉଛି। प्रणव सर्व शब्द के आकाश रे मध्ये भगवान शब्द रूप रे विराजमान होइछन्ति एवं पुरुष आम भीतर जो पुरुषता रहिछि बा हमर जो चेतना रहिछि ये मध्ये भूतानाम अस्मि चेतन ये चेतन होछि भगवान कर शक्ति जेनु ए चेतना को यदि आमे एने उपयुक्त गुरु कर शरण जीवा आमे शास्त्र को अध्ययन करिवा किछि किछि तले आमे गुडे समय रे श्री कृष्ण चेतना स्वरूप पहुंच करिवा तेणुकरी आमर ये चेतना संघ ये कहते अंतर्जातीय कृष्ण भावना संघ कृष्ण चेतना कहले से तेणु आज शुभ से आप मैंने ये भगवान कथा एवं भगवान प्रिय भक्त कथा शुणाप मत अवसर देखते आप संघ विनियोग कर उपस्थित रही थी बहुत धन्यवाद दूसरी अंतिम मोर कथा ইন্টারন্যাশনাল সোসাইটি ফর কৃষ্ণ কনসিয়াসনেস যেত প্রভুপাদ মহারাজ আমেরিকা গলে সেতবে ইসকন কিছু চিন্তা হয়ে নাই মানে এ নাটা হব বলে আগে সে চিন্তা করে নি সেই কিছু চিন্তা করা যাবে কোণ সোসাইটির নাম দিয়া যাবে আপনার আইআরডিএম যা নাটা এটা কম মেধা গোটে থাকবে কারণ থাকবে সেইভাবে প্রভুপাদ মহারাজ তাঁর শিষ্য মানুষ আলোচনা করে কোণটা দেওয়া কেবল ইন্টারন্যাশনাল সোসাইটি ফর গড কনসিয়াসনেস কইবা বা কি কে ভাগবত কনসিয়াসনেস এমনি বিভিন্ন প্রকার আলোচনা হল কিন্তু ভগবান পাই লোক মানে প্রকৃত জাঁতি ভগবান লোক ভাবতে ইয়ে ভগবান সে ভগবান শাস্ত্রে বর্ণনা করা যাই যে ভাগবত প্রথম স্নান তৃতীয় অধ্যায় আপনার দেখবে চব্বিশটি অবতার বিষয়ে বর্ণনা করা যাই শুধু ওসানী চব্বিশটি অবতার বিষয়ে বর্ণনা করছেন ভগবান রামচন্দ্র অবতার বিবাহ দশ অবতারে জয়দেব গোস্বামী কেছেন শুধু গোস্বামী ভাগবত চব্বিশটি অবতার সে কেছেন কিন্তু অন্তিমে সে কেছেন যে এতে চান্স কলাপুঞ্চ কৃষ্ণস্তু ভগবান স্বয়ং আও যেতে ভগবান রাম আসন্তি নৃসিংহ আসন্তি বামন আসন্তি যেতে সব অবতার আসন্তি এমানে সব ভগবানকর অংশ বা কলারে আসছেন ভগবানক বিস্তার বা ভগবান বিস্তারকর ফর্দর বিস্তার কিন্তু কৃষ্ণ আসন্তি মূল ভগবান কেশব ধ্রুত কেশব ঠার সমস্তে আসছেন কেশব ধ্রুত সে সমস্ত বিভিন্ন অবতার কৃষ্ণস্তু ভগবান স্বয়ং সেদিন প্রভুপাদ মহারাজ এটা নাম দেলে ইন্টারন্যাশনাল সোসাইটি ফর কৃষ্ণ কনসিয়াসনেস এই কৃষ্ণ চেতনাটা বিষয়ে মু আপনার কহিলি কৃষ্ণ চেতনা কহিলে আমার চেতনার হাইয়েস্ট স্তর হচ্ছে কৃষ্ণ চেতনা